ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଲିକ ଖବର ପଢୁଛନ୍ ସମ୍ପା ରାୟ। ରାଜ୍ୟ ସରକାର ଯେତେ ବିପର୍ଯ୍ୟୟ ଆସିଲେ ବି ତାକେ ମୁକାବିଲା କରବାର୍ ଲାଗି ସକ୍ଷମ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଗଲାକାଲି ଭୁବନେଶ୍ୱରଠାରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଆର୍ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସର ହୋଇଥିବାର କାର୍ଯ୍ୟକ୍ରମଥି ଯୋଗଦେଇକରି ମୁଖ୍ୟମନ୍ତ୍ରୀ ଅନେଶପତ୍ର ମହାବାତ୍ୟାଥି ଜୀବନ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇକରି ରାଜ୍ୟ ସାମ୍ନା କରିଥିବାର ବାତ୍ୟା ଦାନାର ମୁକାବିଲା ବାବଦେ ଆଲୋଚନା କରିଥିଲେ। ସେ କହିଛନ୍ ଯେ ଫି ଗାଁ ଗୋଟେ ଲେଖା ରେସ୍ପନ୍ସ ଟିମ୍ ଗଠନ କରାଯିବା, ରାଜ୍ୟର 844 ବାତ୍ୟା ଆର୍ ବନ୍ୟା ଆଶ୍ରୟସ୍ଥଳୀ ଢାଞ୍ଚାକେ ବଦଳାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଇତାରଛଡ଼ା ବାତ୍ୟାର ମୁକାବିଲା ଲାଗି ନେବାର୍କେ ଥିବାର ପଦକ୍ଷେପ ବାବଦେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ବାତ୍ୟା ଦାନାର ସଫଲ ମୁକାବିଲାଥି ଭଲ କରିଥିବାର ଭିନ୍ ଭିନ୍ ବର୍ଗର 142 ଜଣଙ୍କୁ ମାନପତ୍ର ଆର୍ ଆର୍ଥିକ ପୁରସ୍କାର ଦେଇଥିଲେ। ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନଠି ନେଟୱାର୍କ ପ୍ଲାନିଂ ଗ୍ରୁପ୍ର ଗୋଟିଏ ବୈଠକ ନୂଆଦିଲ୍ଲୀନ ହୋଇଯାଇଛି। ଇଥି ଦେଶର ଅଲଗା କେତେ ପ୍ରକଳ୍ପ ସହିତ ଓଡ଼ିଶାର ଝାରସୁଗୁଡ଼ା ଶାସନ ରେଲ ଲାଇନ୍ର 3 ଆର୍ 4 ଲାଇନ୍ ଆର୍ ସମ୍ବଲପୁରନୁ ଜରପଡ଼ାକେ 3 ଆର୍ 4 ରେଲ ଲାଇନ୍ର ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏସବୁ ପ୍ରକଳ୍ପ ଦେଶର ମାଲ ପରିବହନ୍ତି ଉନ୍ନତି ଆନ୍ବା। ଆଜ୍ ବିଶ୍ୱ ମିତବ୍ୟୟିତା ଦିବସ। ଦରକାର ଅନୁସାରେ ଖର୍ଚ୍ଚା କରିକରି ସଞ୍ଚୟକେ ଗୋଟିଏ ଅଭ୍ୟାସ କରବାର୍ ଲାଗି ଆଜିର୍ ଦିନେ ଲୋକମାନଙ୍କୁ ସଚେତନ କରବାର୍କେ ଇ ଦିନ ପାଳନ କରାଯାଏସି। 1942 ଆଜିର ଦିନେ ଇଟାଲୀର ମିଲାନ୍ଠାରେ ପହିଲା ଆନ୍ତର୍ଜାତୀୟ ସଞ୍ଚୟ ବ୍ୟାଙ୍କ କଂଗ୍ରେସନ ବିଶ୍ୱ ସଞ୍ଚୟ ଦିବସ ମୂଲ ହୋଇଥିଲା। ଏ ଅବସରରେ ରାଜ୍ୟପାଳ ରଘୁବର ଦାସ ଗୋଟିଏ ବାର୍ତ୍ତା ଦେଇକରି କହିଛନ୍ ଯେ ମିତବ୍ୟୟିତା ଅବଲମ୍ବନ କରିକରି ନିୟମିତ ସଞ୍ଚୟ ଜରିଏ ଆର୍ଥିକ ସ୍ୱାବଲମ୍ବନତା ହାସଲ କରବାରଟା ଆଜିର ଦିନେ ସମସ୍ତଙ୍କର ସଂକଳ୍ପ ହେଉ। ସେନ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କର ବାର୍ତ୍ତାଥି କମ୍ ସମିଆ ଭିତରେ ଅଏତକା ଅର୍ଥ ପ୍ରାପ୍ତି ଲାଲସାଥି କେନ୍ସି ଅଣସ୍ୱୀକୃତି ପ୍ରାପ୍ତ ଅର୍ଥ ଲଗାଣକାରୀ ସଂସ୍ଥାଥି ଟଙ୍କା ଖଟେଇକରି ଠକେଇଥି ନାଇଁ ପଡ଼ବାର୍କେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍। 2025-26 ଶିକ୍ଷାବର୍ଷରେ ଏନ୍ଆଇଟି ଆଇଆଇଟି କେନ୍ଦ୍ରୀୟ ବୈଷୟିକ ଶିକ୍ଷା ଅନୁଷ୍ଠାନ ଅନୁଦାନ ପ୍ରାପ୍ତ ବିଶ୍ୱବିଦ୍ୟାଳୟ ରାଜ୍ୟ ସରକାରଙ୍କର ଅଧୀନ ଶିକ୍ଷାନୁଷ୍ଠାନ ବିଟେକ୍ ବିଇ ଆର୍ ବି ଆର୍ଟ ବି ପ୍ଲାନିଂ ପାଠ୍ୟକ୍ରମଥି ନାଁ ଲେଖା ଲାଗି ଜେଇଇ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ January 22 ହେବା। ଇତାର ସହିତ ଦେଶେ ଆଇଆଇଟି ମାନକେ ନାଁ ଲେଖାବାର୍ ଲାଗି ଜେଇଇ ମେନ୍ର ଯୋଗ୍ୟ ଛାତ୍ରଛାତ୍ରୀ ଜେଇଇ ଆଡ଼ଭାନ୍ସଥି ଭାଗ ନେଇପାରବେ। ଏଥର ଭିଲ୍ 2 ସେସନ୍ଥି ଜେଇଇ ମେନ୍ ପରୀକ୍ଷା ହେବା। ସେସନ୍ 1 ଜାନୁଆରୀ ମାସେ ହେବାର୍କେ ଥିବାର୍ ବେଲେ ସେସନ୍ 2 ପରୀକ୍ଷା ଏପ୍ରିଲ ମାସେ କରାଯିବା। January 22 31 ଭିତରେ ହେବାର୍କେ ଥିବାର ସେସନ୍ 1 ପରୀକ୍ଷା ଲାଗି ଅନ୍ଲାଇନ୍ ଆବେଦନ ମୂଲ ହୋଇଛି। ରେଲ ମନ୍ତ୍ରଣାଳୟ ତରଫୁ କାଲିପୂଜା ଆର୍ ଛଠ୍ ପୂଜା ସମିଆଥି ଯାତ୍ରୀମାନଙ୍କର ସୁବିଧା ଲାଗି 27 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ସେ ଭିତରୁ 18 ଟ୍ରେନ୍ ଆଇବା ମାସ ଶେଷ ହପ୍ତାହ ତକ ଚଳାଚଳ କରବାର୍କେ ଥିବାର ବେଲେ 2 ସ୍ୱତନ୍ତ୍ର ଟ୍ରେନ୍ ନଭେମ୍ବର ପହିଲା ହପ୍ତାହ ଆର୍ 7 ସ୍ୱତନ୍ତ୍ର ଟ୍ରେନ୍ ଡିସେମ୍ବର ତକ ଚଳାଚଳ କରବା। ସେନ୍ତା ସମ୍ବଲପୁରନୁ ଏରୋଡ୍, ବିଶାଖାପଟନମ୍ଠାନୁ ସିକନ୍ଦରାବାଦ, ବେଙ୍ଗାଲୁରୁ ତିରୁପତି, ଚେନ୍ନାଇ କୋଲାମ ଶାଲିମାର ଆର୍ ଆରାକୁଦ ତକ୍ ଇ ବିଶେଷ ଟ୍ରେନ୍ ଚଳାଚଳ କରୁଛି। ପୁରୀ ଶ୍ରୀମନ୍ଦିର ନ ଆଜ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ହେବା। ଏ ଖାସ ନୀତି ଲାଗି 2 ଭୋଗମଣ୍ଡପ ନୀତି ଶେଷ ହେବାର ଉତ୍ରୁ ଉପରବେଲା 5 ରାତି 10 ତକ 5 ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ସେ ସମୟଥି ଦତ୍ତ ମହାପାତ୍ର ଆର୍ ଦୈତାପତି ସେବକମାନେ ଗୁପ୍ତ ନୀତି କରିବେ। ସମ୍ବଲପୁର ସହରର ଗୋଲବଜାର ଲକ୍ଷ୍ମୀ ଟକିଜ୍ ଆର୍ ଆଶାପାଲି ସ୍କୁଲ ପାଖେ ପ୍ରଡ୍ୟୁସର ଗ୍ରୁପ୍ ଆର୍ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କର 3 ଦିଆଲି ଷ୍ଟଲ୍ ଖୋଲାଯାଇଛି। ଜିଲ୍ଲା ଉନ୍ନୟନ ଅଧିକାରୀ ଆର୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ଗଲାକାଲ ଇ ଷ୍ଟଲ୍ମାନଙ୍କର ଉଦ୍ଘାଟନ କରିଛନ୍। ଇ ଷ୍ଟଲ୍ମାନଙ୍କେ ଦିଆଲିଥି ବ୍ୟବହାର ହେଉଥିବା ମିଠା, କୁକିଜ୍, ଚକୋଲେଟ୍, ଉପହାର ପ୍ୟାକ୍, ମହମବତୀ, ଅଗରବତୀ, ଦିଆ, ତେଲ ବାଗିର ଜିନିଷ ବିକ୍ରି କରାଯାଉଛି। ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଗଲାକାଲି ସମ୍ବଲପୁରର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କର ଅଧ୍ୟକ୍ଷତାଟି ହୋଇଯାଇଛି। ଏ ଅବସରରେ ଗୋଟିଏ ସଚେତନତା ମାରାଥନ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍ରୁ ସମଲେଶ୍ୱରୀ କଲେଜ ତକ୍ ଯାଇଥିଲା। ଏଥି ଜିତିଥିବାର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ଦେବଗଡ଼ ଜିଲ୍ଲା କୃଷି କାର୍ଯ୍ୟାଳୟ ସଭାଗୃହନ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଇଲାକାନ ଫସଲ ବିବିଧିକରଣ ଅଧୀନଥି ସବୁ କର୍ମକର୍ତ୍ତା ଆର୍ କୃଷକମାନଙ୍କର ଦକ୍ଷତା ବଢ଼ାବା ଲାଗି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଇଥି ସିଡିପିର କାର୍ଯ୍ୟକ୍ରମ ମାଟିର ସ୍ୱାସ୍ଥ୍ୟ, ফসলর আগর আর পছর পরিচালনা, প্রক্রিয়াকরণ আর মূল্যযুক্ত কৃষক উৎপাদক কোম্পানি বাবদে আলোচনা করা যাই। এছিনের আঞ্চলিক খবর ইন শেষ হল। আরবেলর আঞ্চলিক খবর শুনিপারবে রাতে 7:00 বাজিকি 2 মিনিট থি। জুহার।